ପୂର୍ବରୁ ମନେ ବର୍ଣ୍ଣନା କରାଯାଇଛି ଷଷ୍ଠ ଧନ୍ତରରେ ଇନ୍ଦ୍ର ତାକୁ ହତ୍ୟା କରିଦେଇଥିଲେ, କିନ୍ତୁ ସେ ପୁଣି ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟ କୃପାରୁ ସେ ଜୀବନ ପ୍ରାପ୍ତ ହେଲେ। ଗୁରୁଦେବଙ୍କୁ ତାଙ୍କୁ ସେବା ସେବା ଶୁଶ୍ରୂଷା କରି ସେ ଏତେ ଶକ୍ତି ପ୍ରାପ୍ତ ହେଲେ ଯେ ସେ ସ୍ୱର୍ଗ ରାଜ୍ୟକୁ ଅଧିକାର କମେଇଲେ। ପଞ୍ଚଦଶ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ମହାରାଜ ଯେତେବେଳେ ସ୍ୱର୍ଗର ସମ୍ରାଟ ହେଲା ଇନ୍ଦ୍ର ହେଲେ, ସେତେବେଳେ ଦେବତାମାନଙ୍କର ବା ଇନ୍ଦ୍ରମାନଙ୍କର ଯେ ପୁରନ୍ଦର ଇତ୍ୟାଦି ଯେଉଁ ଇନ୍ଦ୍ର ଥିଲେ, ତାଙ୍କର ଯେ ମାତା ଅଦିତି, ସେ ବହୁତ ମନ ଦୁଃଖରେ ତାଙ୍କର ସ୍ୱାମୀ କଶ୍ୟପମୁନି ପାଖରେ ପ୍ରାର୍ଥନା କଲେ। ତେଣୁ ଏହି ଷୋଡ଼ଶ ଅଧ୍ୟାୟରେ କଶ୍ୟପମୁନି ବର୍ଣ୍ଣନା କରୁଛନ୍ତି ବୟବ୍ରତ ବିଷୟ ବର୍ଣ୍ଣନା କରୁଛନ୍ତି, ଯେଉଁ ବ୍ରତ କଲେ ଭଗବାନ ସନ୍ତୁଷ୍ଟ ହେବେ, ଯାହାଫଳରେ କି ଅଦିତିଙ୍କର ଯେଉଁ ମନ ଦୁଃଖ ଅଛି ସେ ମନ ଦୁଃଖ ବା ମନସ୍କାମନା ପୂର୍ଣ୍ଣ ହୋଇପାରିବ, ମନ ଦୁଃଖ ଦୂର ହୋଇପାରିବ। ତେଣୁ ଏଇଟା ଯେଉଁ କଥା କହିଗଲା, ଏଇଟା ହେଉଛି କେତେବେଳେ ନା ଏଇ ସତ୍ୟମାନଙ୍କର ଯେଉଁ ଗୋଟିଏ ମନୁଙ୍କର ସମୟ ହେଉଛି ଏକସ୍ତରି ଦୀର୍ଘ ଯୁଗ, ଗୋଟିଏ ମନୁଙ୍କ ସମୟରେ ଏକସ୍ତରି ଦୀର୍ଘ ଯୁଗ, ସତ୍ୟ ତ୍ରିତୟା ଦ୍ୱାପର କଳି ଏଭଳି ଭାବରେ ଏକସ୍ତରି ଚତୁର୍ଯୁଗ ଆସିବ। ତେଣୁ ଏଇ ଯେଉଁ ନିର୍ଣ୍ଣୟ ହେଇଥିଲା ଇଏ ହେଉଥିଲା କେଉଁ ସମୟରେ ନା ସତ୍ୟମାନଙ୍କର ସପ୍ତମ ସତ୍ୟଯୁଗରେ ଏହି କ୍ରିୟାଟି ହେଇଥିଲା, ସପ୍ତମ ସତ୍ୟଯୁଗରେ ଏହି କ୍ରିୟାଟି ହେଇଥିଲା। ବର୍ତ୍ତମାନ ଆମର ହେଉଛି ଅଠେଇଶତମ ଦ୍ୱାପର ସରିକି କଳି ବର୍ତ୍ତମାନ ଆରମ୍ଭ ହେଇଛି, କାରଣ ଆମର ଏକୋଇଶଟି ଚତୁର୍ଯୁଗ ଶେଷ ହେଇଗଲା। ତେଣୁ ଭଗବାନ ଆ ପରେ ଏଇ ଅଠେଇଶ ଯେତେବେଳେ ଦ୍ୱାପରରେ ଅଠେଇଶତମ ଦ୍ୱାପର ବର୍ତ୍ତମାନ ଏଇ ଯେଉଁ କଳି ଯୁଗର ପୂର୍ବ ସମୟଟା ଥିଲା ଅଠେଇଶତମ ଦ୍ୱାପର ଯୁଗ, ସେ ଯୁଗରେ ଯେତେବେଳେ ଭଗବାନ ଆସିଥିଲେ ସେଇ କଶ୍ୟପ ଅତିଥି ଆସିଥିଲେ ବସୁଦେବ ଦେବତୀ ଉପରେ ଆସିଥିଲେ। କଶ୍ୟପ ଏବଂ ଅତିଥି ଯିଏ ବର୍ତ୍ତମାନ କୈବର୍ତ୍ତ ବିଷୟରେ କହୁଛନ୍ତି ଏବଂ ଯିଏ ପାଳନ କରୁଛନ୍ତି, ସେଇ କଶ୍ୟପ ଅତିଥି ଆସିଥିଲେ କିଭଳି ଭାବେ ଆସିଥିଲେ ନା ବସୁଦେବ ଏବଂ ଦେବତୀ ଉପରେ ଆସିଥିଲେ, କାହିଁକିନା ଭଗବାନଙ୍କର ଯେତେବେଳେ ଭୂମି ପାଗତ ପ୍ରଶଂସ୍କୃତ ବର୍ଣ୍ଣନା କରାଯିବ, ସେତେବେଳେ ଭୂମିଦେବୀ ବାପର ଭାରତ ହେଇକି ବ୍ରହ୍ମାଙ୍କର ଯାଇଛନ୍ତି, ବ୍ରହ୍ମା ସେଠି ଭଗବାନଙ୍କୁ ଯାଇଛନ୍ତି। ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ବିଶାଖପି ପୁରୁଷଂ ପୁରୁଷ ସୁତେନ ସମାହିତ ଉପତା ସହିତ ସମାହିତ, ବ୍ରହ୍ମାଙ୍କ ସହିତ ସମସ୍ତେ ଯାଇକିରି ଦେବତାମାନେ ସମସ୍ତେ ଯାଇକିରି କ୍ଷୀରଲୋକ କ୍ଷୀରରେ ଭଗବାନ ପ୍ରାର୍ଥନା କରିଥିଲେ ଯେ ସେ ଅବତାର ଗ୍ରହଣ କରନ୍ତି। ତେଣୁ ସେଇଠି ସେ କହିଥିଲେ ଯେ ବାସୁଦେବ ଗୃହେ ସାକ୍ଷାତ ଭବିଷ୍ୟତ ଜନିଷ୍ୟତେ ପର ଭଗବାନ ଆସିବେ ଏବଂ ତତ୍ ପ୍ରିୟାର୍ଥମ ଦେବତାମାନଙ୍କ ପ୍ରିୟାର୍ଥ ପାଇଁ ଆସିବେ ଏବଂ ସ୍ୱାମୀଙ୍କୁ ସୁରକ୍ଷିତ, ସେଠି ମଧ୍ୟ ସେ କହିଥିଲେ ଦେବତାମାନେ ମଧ୍ୟ ଆସନ୍ତୁ। ତେଣୁ ସେଇଥିପାଇଁ କଶ୍ୟପ ଏବଂ ଅଦିତମାନେ ଏମାନେ ସବୁ ତାଙ୍କର ବିସ୍ତାର ଗ୍ରହଣ କରି ଯିଏ ଆସିକି ଏଇ ବୃନ୍ଦାବନରେ ସେମାନେ ସବୁ ମଥୁରାରେ ସେମାନେ ସବୁ ଜନ୍ମଗ୍ରହଣ କରିଛନ୍ତି। ତେଣୁ ଯେତେବେଳେ ଭଗବାନ ଆସିବେ, ଭାଗବତ ଦଶମ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଅବତାର ନେବେ ବା ଯେତେବେଳେ ଜନ୍ମଗ୍ରହଣ କରିବେ ସେତେବେଳେ ସେ ସାମାନ୍ୟ ବାଳକ ଉପରେ ଆସୁନାହାନ୍ତି, ସେ ଚତୁର୍ଭୁଜ ଉପରେ ଆସୁଛନ୍ତି, ଚତୁର୍ଭୁଜ ମାନେ ଶଙ୍କର ଚକ୍ର ଗଦାପଥ କରିକି ଆସିଛନ୍ତି ଏବଂ ସେ ସେଇଠି ଅଦିତଙ୍କୁ ଅଦିତଙ୍କୁ ସେ ଦେବକୁ କହିବେ, ସେ କହିବେ ତମେ ସ୍ୱୟଂଭୂମାନଙ୍କ ସମୟରେ ମାନେ ପ୍ରଥମମାନଙ୍କ ସମୟରେ ତମେ ଦୀର୍ଘ 12,000 ବର୍ଷ ଦେବଲୋକର ଗଣନା ଅନୁସାରେ 12,000 ବର୍ଷ ଦିବ୍ୟ ବର୍ଷ ତପସ୍ୟା କରିଥିଲ, ଯେଉଁଥିପାଇଁ କି ମୁଁ ତମକୁ ଦର୍ଶନ ଦେବି ଏବଂ ତମେ ଚାହିଁଥିଲ ମୋର ମତେ ପୁତ୍ର ରୂପରେ ଗ୍ରହଣ କରିବା, ତେଣୁ ମୁଁ ସେଠାକୁ ତଥାସ୍ତୁ କରିଥିଲି, ଯେଉଁଥିପାଇଁ କି ମୁଁ ତମର ସେଇ ସ୍ୱାମୀମାନଙ୍କର ସମୟରେ ମୁଁ ତମର ଗର୍ଭରେ ଆସିଥିଲି। ସେତେବେଳେ ତମର ନାଁ କ'ଣ ଥିଲା ନା ଭୃଷ୍ମୀ ଏବଂ ସୁତପା, ଦେବକୀଙ୍କର ନାମ ଥିଲା ଭୃଷ୍ମୀ ଏବଂ ବସୁଦେବଙ୍କ ନାମ ଥିଲା ସୁତପା। ତେଣୁ ଭଗବାନ ଯେହେତୁ ମୁଁ ଭୃଷ୍ମୀଙ୍କର ଗର୍ଭରେ ଆସିଥିଲେ ତେଣୁ ତାଙ୍କ ନାଁ ହେଉଛି ଭୃଷ୍ମୀ ଗର୍ଭ, ଭୃଷ୍ମୀ ଭୃଷ୍ମୀ ଆଉ ଭୃଷ୍ମୀ ପାଖାପାଖି କୁଣି ଶବ୍ଦ ଆସୁଛି ତେଣୁ ଇଏ ରହୁଛି ମାନେ ଏପଟ ଶବ୍ଦ ହେଇଯିବ କୃଷ୍ଣୀ ଗର୍ଭ ତାକୁ ହେଲା କୃଷ୍ଣୀ ଗର୍ଭରେ ଆସିଥିଲେ ଭଗବାନ। ସେ ସମୟରେ ସେ ଧ୍ରୁବ ମହାରାଜ ଯେଉଁ ତପସ୍ୟା କରିଥିଲେ ସେହି ସମୟରେ ଭଗବାନ କୃଷ୍ଣୀ ଗର୍ଭରେ ଆସି ତାଙ୍କ ପାଖରେ ତାଙ୍କୁ ବର ପ୍ରଦାନ କରିଥିଲେ, ଧ୍ରୁବର ପ୍ରଦାନ କରିଥିଲେ। ତେଣୁ ସେ ସମୟରେ ଭଗବାନ ଆସିଥିଲେ କୃଷ୍ଣୀ ଗର୍ଭରେ ଆସିଥିଲେ ପ୍ରଥମେ ଭଗବାନ ଏଇ ମାନେ କଶ୍ୟପ ଏକ ଅଦିତି, ଇଏ ବର୍ତ୍ତମାନ କଶ୍ୟପ ଏବଂ ଅଦିତି ବିଷୟରେ ବର୍ଣ୍ଣନା କରାଯାଉଛି, ଇଏ ପ୍ରଥମ ମନ ଘରେ ଥିଲେ ଭୃଷ୍ମୀ ଏବଂ ସୁତପା। ଏବଂ ଏଇ ଯୋଉ ମନ୍ଥରରେ ଏ ସପ୍ତ ମନ୍ଥରରେ ସେମାନେ କର୍ଷକ ଏବଂ ଅଦିତି ଉପରେ ଆସନ୍ତି ଏବଂ ଭଗବାନ ତାଙ୍କର ପୁତ୍ର ରୂପରେ ଆସିବେ, ବ୍ରାହ୍ମଣ ରୂପରେ ଆସିବେ। ଇଏ ତାଙ୍କର ଭଗବାନଙ୍କର ଦ୍ୱିତୀୟ ଅବତାର, ଦ୍ୱିତୀୟ ଥର ପାଇଁ ଭଗବାନ ଆସନ୍ତି ଏବଂ ତୃତୀୟ ଥର ପାଇଁ ସ୍ୱୟଂ ଆସିବେ, ଯାହାକି ଆମର ଦ୍ୱାପର ଯୁଗରେ ପାଞ୍ଚ ଦ୍ୱାପର ତଳେ ଭଗବାନ ଆସିଥିଲେ। ସେ ସମୟରେ ଏଇ କର୍ଷକ ବାବୁ ଅଦିତି ଥିଲେ, ବସୁଦେବ ବାବୁ ଦେବତୀ ଥିଲେ, ତେଣୁ ଭଗବାନ ସେ ସମୟରେ ସ୍ୱୟଂ ଆବିର୍ଭାବ ହୋଇଛନ୍ତି। ତେଣୁ ସେ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇକି ତାଙ୍କୁ ସେଟା ମନେ ପକେଇଦେଲେ, ଆମେ ଯେହେତୁ ତପସ୍ୟା କରିଥିଲୁ ମୋତେ ପାଇବା ପାଇଁ, ସେଥିପାଇଁ ମୁଁ ପ୍ରଥମେ ତମର କୃଷ୍ଣଗର୍ଭ ରୂପରେ ଆସିଥିଲି, ତମେ ସେତେବେଳେ ସୁତପା ଏବଂ କୃଷ୍ଣ ଥିଲ ଏବଂ ତାପରେ ତମେ କର୍ଷକ ଏବଂ ଅଦିତି ହେଇକି ଯେତେବେଳେ ଆସିଥିଲ ସେତେବେଳେ ମୁଁ ତମର ପୁତ୍ର ରୂପରେ ବ୍ରାହ୍ମଣ ରୂପରେ ଆସିଥିଲି, ଯାହାକି ଉପେନ୍ଦ୍ର ତାଙ୍କର ନାମ ହେଉଛି। କାରଣ ଅଦିତିଙ୍କର ପୁତ୍ର ହେଉଛନ୍ତି ମାନେ କିଏ ଇନ୍ଦ୍ର, ସେ ହେଉଛି ବଡ଼ ପୁଅ, ତେଣୁ ଇଏ ହେଉଛନ୍ତି ପରେ ଆସିଲେ ବ୍ରାହ୍ମଣ, ସେଥିପାଇଁ ସେ ସାନ, ସେଥିପାଇଁ ତାଙ୍କ ନାଁ ହେଉଛି ଉପେନ୍ଦ୍ର, ଭଗବାନଙ୍କ ଗୋଟେ ନାମ ହେଉଛି ଉପେନ୍ଦ୍ର। କାରଣ ଇନ୍ଦ୍ରଙ୍କର ସେ ସାହାଯ୍ୟ, ଇନ୍ଦ୍ର ବ୍ୟାକରଣ ଲୋକ ଗୋଡ଼ାଏ ହେଉଛି ବିବେଚିତ ତାଙ୍କର ପ୍ରଥମ ସଂଖ୍ୟା ତୃତୀୟ ଅଧ୍ୟାୟରେ ଏଇଟା କୁହାଯାଇଛି ଯେ ଏଇଠି ଚାଳିଶ ପରାମର୍ଶ କୃଷ୍ଣ ତୁ ଭଗବାନ ସ୍ୱୟଂ ଇନ୍ଦ୍ର ବ୍ୟାକରଣ ଲୋକ ଗୋଡ଼ାଏ ହେଉଛି ବିବେଚିତ। ଏସବୁ ଯେତେ ଭଗବାନଙ୍କର ଅବତାର ଅଛନ୍ତି ଏମାନେ କିଏ ଭଗବାନଙ୍କର ଅଂଶ ବା କିଏ ଭଗବାନଙ୍କର କଳା, କିନ୍ତୁ ସବୁ ଯୁଗରେ ଦେବତାମାନଙ୍କ ମଧ୍ୟରେ ଅସୁରମାନେ ସବୁବେଳେ ଦୈତ୍ୟମାନେ ସବୁବେଳେ ଯୁଦ୍ଧ କରୁଥିଲେ, ତେଣୁ ଭଗବାନ ପ୍ରତି ଯୁଗରେ ଆସି ଇନ୍ଦ୍ରଙ୍କୁ ରକ୍ଷା କରେ। ତେଣୁ ଏ ଯେଉଁ ଲୀଳା ବର୍ତ୍ତମାନ ଆପଣମାନେ ଶୁଣିବେ, ରାମ ଲୀଳା, ଭଗବାନ ଆସିକି ଇନ୍ଦ୍ରଙ୍କୁ ରକ୍ଷା କରିଛନ୍ତି। ତେଣୁ ଆମର ଦ୍ୱିତୀୟ ସ୍କନ୍ଧରେ ସପ୍ତମ ଅଧ୍ୟାୟରେ ଯେତେବେଳେ ବ୍ରହ୍ମା ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି, ସେ ସମୟରେ ମଧ୍ୟ ଏଇ ବ୍ରାହ୍ମଣ ଦେବ ବିଷୟରେ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି। ସେହି ସମୟରେ ଆମର ବିଶ୍ୱନାଥ ଚତୁର୍ଥ ଭାଷଣ କହୁଛନ୍ତି ଯେ ଭଗବାନଙ୍କ ଅନ୍ୟ କୌଣସି ଉପାୟ ନଥିଲା, କାହିଁକି ଉପାୟ ନଥିଲା, ଭିକ୍ଷା କରିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା, କାହିଁକି ନଥିଲା, ନା ଯେହେତୁ ବଳି ଉପଯୁକ୍ତ ଭାବରେ ତାଙ୍କର ଗୁରୁଙ୍କର ସେବା କରୁଛନ୍ତି, ନିୟମ ଧର୍ମର ନିୟମ ସବୁ ଠିକ ଭାବରେ ପାଳନ କରୁଛନ୍ତି, ସେଥିପାଇଁ ଭଗବାନ ଅନ୍ୟ କୌଣସି ଉପାୟ ପାଇଲେ ନାହିଁ ତାଙ୍କଠାରୁ ଏଇ ଇନ୍ଦ୍ରତ୍ଵ ନେଇଯିବା ପାଇଁ। ତେଣୁ ଭଗବାନ ତାକୁ ଯାଇକି ଛଳନା କରିକି ଭିକ୍ଷା କଲେ, ଆମର ବିଷ୍ଣୁ ତେଣୁ ଭଗବାନ ପାଖରେ ଅନ୍ୟ କୌଣସି ଉପାୟ ନଥିଲା, ଯେଉଁଥିପାଇଁ କି ଭଗବାନ ଏଠି ଯେଉଁ ପ୍ରଶ୍ନ ପଚାରିଛନ୍ତି କାହିଁକି ପୂର୍ଣ୍ଣସ୍ୟ, ଭଗବାନ ଅଛନ୍ତି ପୂର୍ଣ୍ଣ, ତାଙ୍କର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସିଏ କାହିଁକି ଯାଚନା କଲେ, ପୁଣି କାହିଁକି ତାକୁ ବନ୍ଧନ କଲେ, ବନ୍ଧନ କାହିଁ କଲେ, ତାପରେ ଆମର ଆସିବ ମାନେ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି ସେତେବେଳେ ଭଗବାନ ତାଙ୍କୁ କହିବେ, ସମୟ ନାହିଁ ଆମେ ସେଥିପାଇଁ ଆଉ ବିସ୍ତାର ବର୍ଣ୍ଣନା କରିବାନି, ଯେତେବେଳେ ଆସିବ ଏସବୁ କ୍ରୀଡ଼ା ଏଇ ନଅଟା ଅଧ୍ୟାୟରେ 15-23 ଏଇ ନଅଟା ଅଧ୍ୟାୟରେ ବିସ୍ତାର ଭାବରେ ବ୍ରାହ୍ମଣ ଦେବଙ୍କ ଲୀଳା ସବୁ ବର୍ଣ୍ଣନା କରାଯିବ। ତେଣୁ ଏଇ ଦୁଇଟି ଅଧ୍ୟାୟ ଯାଇଛି, ୟା ପରେ ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ କେମିତି ଭଗବାନ ବ୍ରାହ୍ମଣ ରୂପରେ ଆବିର୍ଭାବ ହେବ, ଏଇ ଯେଉଁ କୟବତ ଭାରତରେ କୟବତ କଲେ, ଏଇ କୟବତରେ ଏଠି କୁହାଯାଉଛି ଯେ ଇଏ ହେଉଛି ପ୍ରକୃତ ସବୁକିଛିର ତସ୍ମା ଏତ ବ୍ରତଂ ଘଟେ, ଏଇ ବ୍ରତ ଦ୍ୱାରା ପ୍ରୟତା ଶ୍ରଦ୍ଧା ଆଚରଣ, ଯଦି ତୁମେ ଶ୍ରଦ୍ଧାର ସହିତ ଏଇ ବ୍ରତକୁ ଆଚରଣ କରିବ ତାହେଲେ ଭଗବାନ ପରିପୁଷ୍ଟ ଆସିଥିବେ, ଭଗବାନ ସେଥିରେ ମାନେ ଦୋଷ ହେବେ ବା ପରିତୁଷ୍ଟ ହେବେ। ତେଣୁ ମୁଁ ପରିତୁଷ୍ଟରେ କ'ଣ ହେବ ନା ବରା ଆସୁ ବିଧାସ, ସେ ତମର ଯାହା ତମେ ଚାହୁଁଛ ସେଇଟାକୁ ଶୀଘ୍ର ଖୁବ ଶୀଘ୍ର ପ୍ରଦାନ କର। जय श्री कृष्ण।